ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ଭାରତ ଗୌରବ ଦାସ। କେନ୍ଦ୍ର ସରକାର 2024-25 ବିପଣନ ଋତୁ ଲାଗି 14 ଖରିଫ୍ ଶସ୍ୟମାନଙ୍କର ସର୍ବନିମ୍ନ ସହାୟକ ଦର ଏମ୍ଏସ୍ପିକେ ବଢ଼ାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଲାକାଲି ବସିଥିବା କ୍ୟାବିନେଟ୍ ବୈଠକରେ ଏ ବାବଦେ ପ୍ରସ୍ତାବକେ ମଞ୍ଜୁରି ମିଳିଛି। ସୂଚନା ଅନୁସାରେ ସାଧାରଣ କିସମ ଧାନର କ୍ୱିଣ୍ଟାଲ ପିଛା ଏମ୍ଏସ୍ପିକେ 117 ବଢ଼ାଯାଇକରି 2300 କରାଯାଇଛି, ଯେନ୍ଟାକି 2023-24 ମସିହାଥି 2183 ଥିଲା। ସେନ୍ତା ଗ୍ରେଡ୍ ଏ ଧାନ କ୍ୱିଣ୍ଟାଲ ପିଛା 117 ବଢ଼ାଯାଇକରି 2320 କରାଯାଇଛି। ସେନ୍ତା ତୈଳବୀଜ ଆର୍ ଡାଏଲ୍ କ୍ଷେତ୍ରଥି ଏମ୍ଏସ୍ପିଥି ସବୁଠାନୁ ଅୟତ୍କା ବଢ଼ିଥିବା ଦେଖିବାକୁ ମିଳିଛି। ରାହାଡ଼ି ଡାଲି କ୍ୱିଣ୍ଟାଲ ପିଛା 550 ବଢ଼ିକରି 7550 ହୋଇଛି। 17 ବିଧାନସଭାର ନୂଆ ବାଚସ୍କତି ଆଜି ଘୋଷଣା କରାଯିବା। ବାଚସ୍କତି ପଦ ଲାଗି ରଣପୁର ବିଧାୟିକା ସୁରମା ପାଢ଼ୀ ଗଲାକାଲି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ବିଧାନସଭାଥି ବିଜେପିର ଆବଶ୍ୟକ ସଂଖ୍ୟକ ସଦସ୍ୟ ଥିବାରୁ ଶ୍ରୀମତୀ ପାଢ଼ୀ ନିର୍ଦ୍ୱନ୍ଦ୍ୱଥି ନିର୍ବାଚିତ ହେବେ ବୋଲି ଜଣାପଡ଼ିଛି। ଇନ ଜନାଇ ଦିଆଯାଇପାରେ ଯେ ଗଲାକାଲି ବିଜେପି ବିଧାୟକ ଦଳ ବୈଠକଟି ସର୍ବସମ୍ମତିକ୍ରମେ ବାଚସ୍କତି ପଦ ଲାଗି ଶ୍ରୀମତୀ ପାଢ଼ୀଙ୍କୁ ମନୋନୀତ କରାଇଥିଲା। ଶ୍ରୀମତୀ ପାଢ଼ୀ 2004-2009 ମସିହା ତକ ବିଜେଡି ବିଜେପି ମେଣ୍ଟ ସରକାରଥି ମନ୍ତ୍ରୀ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତ କରିବାର ଆଗନୁ ସମାଜର ଭିନ୍ ଭିନ୍ ବର୍ଗର ପ୍ରତିନିଧିମାନଙ୍କର ମତ ମାଗିଛନ୍। ଅର୍ଥ ବିଭାଗର ଗୋଟିଏ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ stpp/budget.odisha.gov.in, ଇମେଲ odisha.budget@gov.in ଆର୍ ହ୍ୱାଟ୍ସଆପ୍ ନମ୍ଘର 9438161111 ଆର୍ ଏସ୍ଏମ୍ଏସ୍ ଜରିଏ ମତାମତ ଦେବାରକେ ମୁଖ୍ୟମନ୍ତ୍ରୀ କହିଛନ୍। ଅର୍ଥ ମନ୍ତ୍ରଣାଳୟର ସବୁ ସାମାଜିକ ଗଣମାଧ୍ୟମଥି ଲୋକମାନେ ସେମାନଙ୍କର ମତ ପଠାଇପାରିବେ। ଆଜିଠାରୁ ଜୁଲାଇ 5 ତକ ମତାମତ ନିଆଯିବା ବୋଲି ସୂଚନା ମିଳିଛି। ରାଇଜେ ଆଇବାକାଲି ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବା। ଏଥିଲାଗି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନର ଗଲାକାଲି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ରାଜ୍ୟସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ହେବା। ଏତାର ସହିତ ଭିନ୍ ଭିନ୍ ଜିଲ୍ଲାର ଯୋଗ ଦିବସ ପାଳନ କରାଯିବା। ରାଜ୍ୟସ୍ତରୀୟ ଉତ୍ସବଟି ମୁଖ୍ୟମନ୍ତ୍ରୀ ଯୋଗ ଦେବାରକେ ଥିବାବେଳେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମଟି ସାଂସଦ ଆର୍ ବିଧାୟକମାନେ ଯୋଗ ଦେବେ ବୋଲି ବୈଠକରୁ ସୂଚନା ମିଳିଛି। ଆଘର ମୁଖ୍ୟମନ୍ତ୍ରୀ ଆଉ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍। ବିଜେଡି ବିଧାୟକ ଦଳର ବୈଠକରେ ଗଲାକାଲି ଶଙ୍କର ସହମତିଥି ଶ୍ରୀ ପଟ୍ଟନାୟକଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏତାର ସହିତ ବିଜେଡି ବରିଷ୍ଠ ନେତା ଆର୍ ରେଡ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଧାୟକ ଦଳର ଉପନେତା ଭାବେ ବଛାଯାଇଛି। ସେନ୍ତା ବିଧାୟିକା ପ୍ରମିଳା ମଲ୍ଲିକ ବିରୋଧୀ ଦଳର ମୁଖ୍ୟ ସଚେତକ ଆଉ ପ୍ରତାପ କେଶରୀ ଦେବ ଉପମୁଖ୍ୟ ସଚେତକ ଭାବେ ଦାୟିତ୍ୱ ସମ୍ଭାଳିବେ। ଗଲା ମଙ୍ଗଳବାର ଦିନ ହୋଇଥିବା ୟୁଜିସି ନେଟ୍ 2024 ପରୀକ୍ଷାକେ ବାତିଲ କରାଯାଇଛି ବୋଲି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ତରଫରୁ କୁହାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ରାଷ୍ଟ୍ରୀୟ ଅପରାଧ ବିପଦ ବିଶ୍ଳେଷଣ ଶାଖା ତରଫରୁ ୟୁଜିସି ନେଟ୍ ପରୀକ୍ଷାଥି ଅନିୟମିତତା ହୋଇଥିବାର ସୂଚନା ମିଳିଛି। ଏହି ସୂଚନାକେ ଆଧାର କରିକରି ପରୀକ୍ଷାକେ ରଦ୍ଦ କରିବା ଲାଗି ଶିକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ସେଆଡ଼େ ପରୀକ୍ଷାଟି ହୋଇଥିବା ଅନିୟମିତତାର ତଦନ୍ତ ଲାଗି ସିବିଆଇକେ ଦାୟିତ୍ୱ ଦିଆଯାଇଛି। ଏତାର ସହିତ ଆଉଥରେ ହେବାକେ ଥିବା ୟୁଜିସି ନେଟ୍ 2024 ପରୀକ୍ଷାର ତାରିଖ ବାବଦେ ଆଇବା ଦିନେ ଘୋଷଣା କରାଯିବ ବୋଲି କୁହାଯାଇଛି। ଇନ ଜଣାଇ ଦିଆଯାଇପାରେ ଯେ ୟୁଜିସି ନେଟ୍ ପରୀକ୍ଷା ଦେଶର 317 ସହରର ହୋଇଥିଲା। ମୋଟ 1205 ପରୀକ୍ଷା କେନ୍ଦ୍ରର 11,21,225 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଏସ୍ଏସ୍ଟିଇଟି 2023 ପରୀକ୍ଷାଫଳ ଗଲାକାଲି ବାହାରିଛି। 45,170 ଜଣ ଇ ପରୀକ୍ଷା ଦେଇଥିବା ବେଳେ 29,119 ଜଣ ପାସ୍ କରିଛନ୍। ପରୀକ୍ଷାର୍ଥୀ ମୋଟ ପାସ୍ ହାର 64.05% ରହିଛି। ପରୀକ୍ଷାର୍ଥୀମାନେ ବୋର୍ଡ ୱେବ୍ସାଇଟ୍ରୁ ଯାଇକରି ସେମାନଙ୍କର ମାର୍କସିଟ୍ ଡାଉନ୍ଲୋଡ୍ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ କୁହାଯାଇଛି। ଆଇବା ଶନିବାର ଦିନ ପୁରୀ ଶ୍ରୀମନ୍ଦିରର ମହାପ୍ରଭୁମାନଙ୍କର ଦେବସ୍ନାନ ପୂର୍ଣ୍ଣିମା ହେବା। ସେଥିଲାଗି ସେହିଦିନ ଭୋର 4:30 ମଙ୍ଗଳାର୍ପଣ ସରିକରି 5 ପହଣ୍ଡି ମୂଲ ହେବା ବୋଲି ସୂଚନା ମିଳିଛି। ଗଲାକାଲି ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକଟି ସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ବାବଦେ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁସାରେ ସକାଳ 7 ପହଣ୍ଡି ସର୍ବାରୁତୁରୁ 9 ମଙ୍ଗଳ ଆଳତି ହେବା। ଉପରବେଳା 3 ଛେରା ପହଁରା ଆଉ 3:40 ମହାପ୍ରଭୁମାନଙ୍କର ହାତୀବେଶ କରାଯିବା। ସେନ୍ତା ଭକ୍ତମାନେ ସଂଧ୍ୟ 7:30-10 ତକ ମହାପ୍ରଭୁଙ୍କ ସାହାଣ ମେଳା ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି। ସମ୍ଭଲପୁର ଜିଲ୍ଲାପାଳ ସମ୍ମିଳନୀ କକ୍ଷନ ଜିଲ୍ଲା ପ୍ରଶାସନ ତରଫ ଆନ୍ତର୍ଜାତୀୟ ଯୋଗ ଦିବସ 2024 ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକଟି ଯୋଗ ଦିବସଟି ସଚେତନତା ଆଉ ଅଂଶଗ୍ରହଣ ଇଭେଣ୍ଟ ପ୍ରସ୍ତୁତି ଆଉ ପରିଚାଳନା ବାବଦେ ଆଲୋଚନା ହୋଇଥିଲା। ଏଚ୍ନିର ଆଞ୍ଚଳିକ ଖବର ନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।